ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ। ଆସନ୍ତା 4 ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଗସ୍ତ କରି 430 କୋଟି 62 ଲକ୍ଷ ଟଙ୍କା ମୂଲ୍ୟର 39 ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଶୁଭାରମ୍ଭ କରିଛନ୍ତି। ମୟୂରଭଞ୍ଜସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ନବନିର୍ମିତ 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ବାରିପଦା କଲେଜ ପଡ଼ିଆରେ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ବିକାଶ ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି।
ଏହି ନୂତନ ଟିଚିଂ ହସ୍ପିଟାଲ କେବଳ ମୟୂରଭଞ୍ଜର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବ ନାହିଁ, ବରଂ ପଡ଼ୋଶୀ ଜିଲ୍ଲା କେନ୍ଦୁଝର, ବାଲେଶ୍ୱର, ସେହିଭଳି ଭାବରେ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଏବଂ ଆଖପାଖର ଜନଜାତି ଅଞ୍ଚଳର ରୋଗୀମାନଙ୍କୁ ମଧ୍ୟ ଏ ମେଡିକାଲ କଲେଜ ଏବଂ ହସ୍ପିଟାଲ ରୋଗୀ ସେବାରେ ବହୁ ଉପକୃତ ଦେଇପାରିବ। ରୋଗୀମାନଙ୍କର ପାଇଁ ବୃଦ୍ଧି ପାଉଥିବା ଶଯ୍ୟା ସଂଖ୍ୟା, ବିଶେଷଜ୍ଞ ଚିକିତ୍ସା ସୁବିଧା ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗୁଁ ଏହା ଉତ୍ତର ଓଡ଼ିଶାର ଏକ ପ୍ରମୁଖ ରେଫରାଲ ସେଣ୍ଟର ଭାବେ ଏହା କାର୍ଯ୍ୟ କରିବ।
ଜାତୀୟ ଶିକ୍ଷାନୀତି 2020 ଆଧାରରେ ରାଜ୍ୟରେ ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଚଳିତ ଶିକ୍ଷାବର୍ଷରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଏକୀକୃତ ସମୟ ସାରଣୀକୁ କାର୍ଯ୍ୟ କରିବା ନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି। ନିର୍ଦ୍ଦେଶନାମା ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ, ସେଥିମଧ୍ୟରୁ 190 ଦିନ ସାଧାରଣ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ରହିବ, 20 ଦିନ ମୂଲ୍ୟାୟନ ପରୀକ୍ଷା ରହିବ ଏବଂ ଅବଶିଷ୍ଟ 20 ଦିନ ବାର୍ଷିକ ଉତ୍ସବ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ସମୟ ସାରଣୀରେ ଉଲ୍ଲେଖ ଅଛି। ଛାତ୍ରଛାତ୍ରୀମାନେ 10 ଦିନ ବିନା ବ୍ୟାଗ୍ରେ ବିଦ୍ୟାଳୟ ଆସିବେ ଓ କାର୍ଯ୍ୟକଳାପ ଆଧାରିତ ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ 10:30 ପର୍ଯ୍ୟନ୍ତ ସ୍କୁଲ ଚାଲିବ ଏବଂ 6:30 ମଧ୍ୟାହ୍ନ 12:30 ପର୍ଯ୍ୟନ୍ତ ଶନିବାର ଦିନ ସ୍କୁଲ ଖୋଲା ରହିବ। ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଚାପ କମାଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଲକ୍ଷ୍ୟ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଦେଶରେ ଗରିବଙ୍କ ପାଇଁ ସରକାରଙ୍କ 12 ବିକାଶମୂଳକ ଯାତ୍ରା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ଅନେକ ପରିବର୍ତ୍ତନ ଦେଖିଛି ଏବଂ ଏହି ପରିବର୍ତ୍ତନର ମୂଳ ହେଉଛି ଗରିବ କଲ୍ୟାଣ ଓ ଦଳିତମାନଙ୍କ ଉତ୍ଥାନ। ସେ କହିଛନ୍ତି, ସରକାର ସବୁବେଳେ ଅନ୍ତୋଦୟ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି ଏବଂ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ଲାଗି ପ୍ରୟାସ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଜନଧନ ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ, ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଓ ଅବହେଳିତ ଲୋକଙ୍କ ପାଇଁ ସମ୍ମାନର ସହ ବଞ୍ଚିବା ଲାଗି ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି, ଗରିବମାନଙ୍କ କଲ୍ୟାଣ ଓ ସେମାନଙ୍କ ଜୀବନଧାରଣର ମାନ ସହଜ ଓ ଉନ୍ନତ କରିବା ଲାଗି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆକାଶବାଣୀ ଆଜି 90 ବର୍ଷରେ ପଦାର୍ପଣ କରିଛି। ଆଜିର ଦିନରେ 1936 ଇଣ୍ଡିଆନ୍ ଷ୍ଟେଟ୍ ବ୍ରଡ୍କାଷ୍ଟିଂ ସର୍ଭିସ୍କୁ ଅଲ୍ ଇଣ୍ଡିଆ ରେଡିଓ ନାମରେ ନାମିତ କରାଯାଇଥିଲା। ସେହିଦିନ ଦେଶର ସାଂସ୍କୃତିକ, ସୂଚନା ଓ ପ୍ରସାରଣ ଇତିହାସରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିଥିଲା। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡିଓ ଦ୍ରୁତଗତିରେ ବିକାଶ ଲାଭ କରିଥିଲା ଓ ପରେ 1956 ଏହାକୁ ଆକାଶବାଣୀ ନାମରେ ନାମିତ କରାଯାଇଥିଲା। ଏବେ ସାରା ଦେଶରେ ଆକାଶବାଣୀର 591 କେନ୍ଦ୍ର ଜରିଆରେ 98% ଜନସାଧାରଣଙ୍କ ନିକଟରେ ସୂଚନା ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପହଞ୍ଚାଯାଇପାରୁଛି। ବିଭିନ୍ନ ବୟସ୍କ ବର୍ଗର ଜନସାଧାରଣଙ୍କ ଲାଗି 23 ভাষা এবং 146 উপভাষায় কার্যক্রম প্রসারণ করা যাচ্ছে। আকাশবাণীর বিদেশ সেবা বিভাগ 100 দেশক এই প্রসারণ জারি রাখি। বহুজন হিতাহ বহুজন সুখায় বার্তা নিয়ে আকাশবাণী সম্বাদ সেবা বিভাগ দেশের প্রমুখ ভাষা ও উপভাষায় নিরবচ্ছিন্ন ভাবে সম্বাদ ও সূচনা প্রসারণ করে রেডিও প্রসারণ মান রক্ষা দিগরে মাইলখুঁট স্থাপন করেছে। আপনার আঞ্চলিক সম্বাদ শুনছেন আকাশবাণী কটক কেন্দ্র। ମହାସାଗରର ଗୁରୁତ୍ୱ ଏବଂ ଏହାସହ ଯୋଡ଼ି ହୋଇଥିବା ବିଷୟ ଖାଦ୍ୟ ସୁରକ୍ଷା, ଜୈବ ବିବିଧତା, ପରିବେଶ ସନ୍ତୁଳନକୁ ନେଇ ଧ୍ୟାନ ଆକର୍ଷଣ କରିବା ଦିଗରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ମହାସାଗର ଦିବସ ରୂପେ ପାଳନ କରାଯାଉଛି। ମୁଖ୍ୟତଃ ପୃଥିବୀ ପୃଷ୍ଠରେ 5 ମହାସାଗର ରହିଛି। ପୃଥିବୀର ମୋଟ ଆୟତନ ମଧ୍ୟରୁ 70% ମହାସାଗରରେ ପରିବେଷ୍ଟିତ। ଏସିଆ ଓ ଆମେରିକା ମଧ୍ୟରେ ଥିବା ପ୍ରଶାନ୍ତ ମହାସାଗର ପୃଥିବୀର ସବୁଠାରୁ ବୃହତ୍ତମ ଏବଂ ଗଭୀରତମ ମହାସାଗର। ପୃଥିବୀର ମୋଟ ମହାସାଗରୀୟ ଜଳ ମଧ୍ୟରୁ ପ୍ରଶାନ୍ତ ମହାସାଗରରେ 70%ରୁ ଅଧିକ ପାଣି ରହିଛି। ମନୁଷ୍ୟ ଏବଂ ଜୀବଜଗତ ନେଉଥିବା ଅମ୍ଳଜାନର ଅଧାରୁ ଅଧିକ ସାମୁଦ୍ରିକ ଉଦ୍ଭିଦରୁ ମିଳିଥାଏ। ଚଳିତ ବର୍ଷ ବିଶ୍ୱ ମହାସାଗର ଦିବସର ବାର୍ତ୍ତା ରହିଛି, ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କ। ପୃଥିବୀ ପୃଷ୍ଠରେ ଜୀବଜଗତକୁ ଅସ୍ତିତ୍ୱ ଦେବାରେ ମହାସାଗରର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ବିଶ୍ୱ ମହାସାଗର ଦିବସ ଅବସରରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ଏବଂ ଅମୂଲ୍ୟ ପ୍ରାକୃତିକ ସମ୍ପଦକୁ ଆଗାମୀ ପିଢ଼ିଙ୍କ ପାଇଁ ସଂରକ୍ଷିତ ରଖିବାରେ ନିଜର ଦାୟିତ୍ୱ ପାଳନ କରିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ସାମ୍ସ ପୋର୍ଟାଲ୍ରେ ଦରଖାସ୍ତ ଆହ୍ୱାନ କରାଯାଇଛି। ରାଜ୍ୟ ସରକାର, କେନ୍ଦ୍ରୀୟ ଲୋକସେବା ଆୟୋଗ, ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇ ଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଆସନ୍ତା 24 ସାମ୍ସ ପୋର୍ଟାଲ୍ରୁ ଆଡ୍ମିଟ୍ କାର୍ଡ଼ ଡାଉନ୍ଲୋଡ୍ କରିପାରିବେ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ରାଜ୍ୟର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଓଡ଼ିଶା ଜୀବିକା ମିଶନ ଏବଂ ଭୁବନେଶ୍ୱରସ୍ଥିତ ଶିକ୍ଷାନୁଷ୍ଠାନ ଆଇଆଇଆଇଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ଏବଂ ଲକ୍ଷପତି ଦିଦିମାନେ ଯୋଗ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର 10 ବ୍ଲକର 5 ଉର୍ଦ୍ଧ୍ୱ ରୋଜଗାର କରୁଥିବା 20 ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ଏବଂ ଅନ୍ୟ ସ୍ଥାନଗୁଡ଼ିକରେ ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ କାଶ୍ୟପାର୍ଥ ଜଗଦୀଶ ଯୋଗଦେଇ 22 ଅଭିଯୋଗର ଶୁଣାଣି କରିଛନ୍ତି। କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ପଞ୍ଜିକୃତ 101 ଅଭିଯୋଗ ମଧ୍ୟରୁ 10 ମାମଲାର ତୁରନ୍ତ ସମାଧାନ କରିଛନ୍ତି। 7 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 32,000 ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରିଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ 80 ଅଭିଯୋଗ ମଧ୍ୟରୁ 43 ଅଭିଯୋଗର ସମାଧାନ କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ପଞ୍ଜିକୃତ ହୋଇଥିବା 20 ଅଭିଯୋଗର ଶୁଣାଣି କରିଥିଲେ। ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଏବଂ ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ହାତୀଡିହଠାରେ 76 ଲକ୍ଷ ଟଙ୍କା ବ୍ୟୟରେ ହାଟ ପିଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଧାମନଗର ଭଣ୍ଡାରୀ ପୋଖରୀ ଓ ଯାଜପୁର ଜିଲ୍ଲାର ଚାଷୀମାନେ କୃଷିଜାତ ଦ୍ରବ୍ୟ ବିକ୍ରିବଟା କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ଏହା ସୁଦୃଢ଼ କରିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦେଶର 12 ରାଜ୍ୟକୁ ସ୍ପର୍ଶ କରିଛି। ତ୍ରିପୁରା, ନାଗାଲାଣ୍ଡ, ଆସାମ ଓ ଅରୁଣାଚଳ ପ୍ରଦେଶରେ ମୌସୁମୀ ବାୟୁ ଗତକାଲି ପ୍ରବେଶ କରିଛି। ଗୁଜରାଟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ରାଜ୍ୟଗୁଡ଼ିକରେ ପ୍ରାକ୍ ମୌସୁମୀ ବର୍ଷା ଅନୁଭୂତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4 ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଗତ 24 ମଧ୍ୟରେ ସର୍ବାଧିକ 53 mm ବର୍ଷା ହୋଇଥିବା ବେଳେ ଚନ୍ଦନପୁରଠାରେ 50.4 mm ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ 430 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର 39 ପ୍ରକଳ୍ପର କଲେ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ। ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର ବିଦ୍ୟାଳୟଗୁଡ଼ିକ ବର୍ଷକୁ 230 ଦିନ ଖୋଲା ରହିବ। ଆମେ ଜାଣୁ ବିଶ୍ୱ ବାହାରେ ଆମ ସମୁଦ୍ର ସହିତ ଏକ ନୂତନ ସମ୍ପର୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ। ଶିକ୍ଷା ଓ ମନୋରଞ୍ଜନର ବେପାରବାଣୀ ଆକାଶବାଣୀ ଆଜି ପୂରଣ କଲା 90 ବର୍ଷ ଏବଂ ଦେଶର 12 ରାଜ୍ୟକୁ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 4 ଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରିବା ନେଇ ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।